ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ପ୍ରଥମ ପର୍ଯ୍ୟାୟ ମତଦାନର ଅବ୍ୟବହିତ ପୂର୍ବରୁ ଭୋଟରମାନଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଆହ୍ୱାନ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିବା ଇରାନ୍ ପାଇଁ ନୂଆ କଟକଣା ଲଗାଯିବ ବୋଲି ଆମେରିକା କହିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଓ 2 ରାଜ୍ୟର ବିଧାନସଭା ନିର୍ବାଚନ ନିମନ୍ତେ ଗତକାଲି ସନ୍ଧ୍ୟା 6 ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ 14 ରାଜ୍ୟର 102 ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସହିତ ଆସନ୍ତାକାଲି ସିକ୍କିମ୍ ବିଧାନସଭାର 32 ଓ ଅରୁଣାଚଳ ପ୍ରଦେଶ ବିଧାନସଭାର 60 ଯାକ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ଏହି ପର୍ଯ୍ୟାୟରେ ମେ ମାସ 13 9 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନରେ ମତଦାନ ହେବ। ଆନ୍ଧ୍ରପ୍ରଦେଶର 175 ଯାକ ବିଧାନସଭା ଆସନ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 28 ବିଧାନସଭା ଆସନ ପାଇଁ ମତଦାନ ସକାଶେ ମଧ୍ୟ ବିଜ୍ଞପ୍ତି ଜାରି ହେବ। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆସନ୍ତାକାଲି ଶେଷ ହେବ। ଏହି ପର୍ଯ୍ୟାୟରେ ମେ ମାସ 7 10 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର 94 ଲୋକସଭା ଆସନରେ ମତଦାନ ହେବ। ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ହେବାକୁ ଥିବା ମତଦାନର ଅବ୍ୟବହିତ ପୂର୍ବରୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ମତଦାତାଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଦାୟିତ୍ୱବୋଧ ଓ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆହ୍ୱାନ କରିଛନ୍ତି। ଲୋକମାନଙ୍କର ବିଚାରଶୀଳ ଅଂଶଗ୍ରହଣ ଫଳରେ ଭାରତରେ ନିର୍ବାଚନଗୁଡ଼ିକ ନିୟମିତ ଅବାଧ ଓ ଶୃଙ୍ଖଳାର ସହିତ ହୋଇପାରୁଥିବା ଶ୍ରୀ କୁମାର ଆକାଶବାଣୀକୁ କହିଛନ୍ତି। ଲୋକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରଗୁଡ଼ିକୁ ଯାଇ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସେ ନିବେଦନ କରିଛନ୍ତି। ଏ କ୍ଷେତ୍ରରେ ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହା ସହିତ ଶ୍ରୀ କୁମାର କହିଛନ୍ତି, ବରିଷ୍ଠ ନାଗରିକ ବିଶେଷକରି 85 ବୟସରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ଘରୁ ରହି ମତଦାନ କରିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସମସ୍ତ ମତଦାନ କେନ୍ଦ୍ରକୁ ତଳମହଲାରେ କରାଯିବା ସହ ପାନୀୟ ଜଳ, ଶୌଚାଳୟ, ହ୍ୱିଲ୍ ଚେୟାର ଆଦିର ବ୍ୟବସ୍ଥା କରାଯାଇଛି। ଦେଶରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମତଦାତାମାନେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ କୁମାର ନିବେଦନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 3 ରୋଡ୍ ଶୋ' କରିବା ସହିତ ଏକ ସଭାରେ ଉଦ୍ବୋଧନ ଦେବେ। ଶ୍ରୀ ଶାହା ଗାନ୍ଧୀନଗର ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ସେ ଆସନ୍ତାକାଲି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଶ୍ରୀ ଶାହା ଆଜି ଅହମ୍ମଦାବାଦ ଜିଲ୍ଲାର ସାନନ୍ଦ ସହରରେ ତାଙ୍କର ପ୍ରଥମ ରୋଡ୍ ଶୋ' କରିବେ ଓ ପରେ ଗାନ୍ଧୀନଗର ଜିଲ୍ଲାର କଲୋଲରେ ଦ୍ୱିତୀୟ ଓ ଗାନ୍ଧୀନଗରର ପ୍ରମୁଖ ଅଞ୍ଚଳଗୁଡ଼ିକରେ ତୃତୀୟ ରୋଡ୍ ଶୋ' କରିବେ। ଅହମ୍ମଦାବାଦ ସହରର ଭେଜାଲପୁର ଅଞ୍ଚଳରେ ସେ ଆଜି ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ଶ୍ରୀ ଶାହାଙ୍କ ସହିତ ଆଜି ଗୁଜରାଟରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗଦେବେ। ଅନ୍ୟପକ୍ଷରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ଆପ୍ ଦଳର ନେତା ଭଗବନ୍ତ ମାନ ଭରୁଚ୍ରେ ରୋଡ୍ ଶୋ'ରେ ଯୋଗଦେବେ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ଜାତିସଂଘ ଜନସଂଖ୍ୟା ପାଣ୍ଠି ୟୁଏନ୍ଏଫ୍ଏର ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟା 144 କୋଟି ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ଚୀନ୍ର ଜନସଂଖ୍ୟା 142 କୋଟି 50 ଲକ୍ଷ ରହିଛି। ଏହି ଜନସଂଖ୍ୟା ବୃଦ୍ଧି ଭାରତର ସାମାଜିକ ଓ ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ହୋଇଥିବା ରିପୋର୍ଟରେ କୁହାଯାଇଛି। 2011 ଆକଳନରେ ଭାରତର ଜନସଂଖ୍ୟା 121 କୋଟି ଥିଲା। ଚୀନ୍ର ଜନସଂଖ୍ୟା 2022 ସର୍ବାଧିକ ସ୍ତର 142 କୋଟି 60 ଲକ୍ଷରେ ଥିଲା। 2022 ପରଠାରୁ ଚୀନ୍ର ଜନସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି। ଅହମ୍ମଦାବାଦ ବରୋଦା ଏକ୍ସପ୍ରେସ୍ ୱେରେ ଗତକାଲି ଏକ ଟ୍ରେଲର ପଛରେ କାର୍ ପିଟି ହୋଇଯିବାରୁ 10 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ ଦ୍ରୁତ ବେଗ ଯୋଗୁଁ କାର୍ଟି ନିୟନ୍ତ୍ରଣ ହରାଇ ସାମ୍ନାରେ ଯାଉଥିବା ଟ୍ରେଲର ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁବରଣ କରିଥିଲେ। ବାଂଲାଦେଶର ଢାକା ଖୁଲାନା ରାଜପଥ ଫରିଦପୁରଠାରେ ଏକ ବସ୍ ଓ ପିକ୍ଅପ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ 14 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ ଘଟଣାସ୍ଥଳରେ 12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର 5 ଜଣ ସଦସ୍ୟ ଅଛନ୍ତି। ପିକ୍ଅପ୍ ଟ୍ରକ୍ରେ 15 ଜଣ ଲୋକ ଯାତ୍ରା କରୁଥିଲେ। ରାଜସ୍ଥାନର ଅନୁପଗଡ଼ ଜିଲ୍ଲା ଭାରତ ପାକିସ୍ତାନ ସୀମା ଅଞ୍ଚଳରେ ବିଏସ୍ଏଫ୍ ନିଶାଦ୍ରବ୍ୟ ବହନ କରି ଯାଉଥିବା ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦେଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଏହି ଡ୍ରୋନ୍ଟି ପ୍ରାୟ 13 କୋଟି ଟଙ୍କା ମୂଲ୍ୟର ହେରୋଇନ୍ ବହନ କରୁଥିଲା। ଡ୍ରୋନ୍ଟିକୁ ଖସାଇ ଦେବା ପରେ ବିଏସ୍ଏଫ୍ ପକ୍ଷରୁ ତଲାସୀ କରାଯାଇଥିଲା। ସେଠାରୁ ହେରୋଇନ୍ ପ୍ୟାକେଟ୍ ଜବତ କରାଯାଇଥିଲା। ଜବତ ଡ୍ରୋନ୍ ଓ ହେରୋଇନ୍ ନିଶା ନିବାରଣ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜ୍ବେହେରା ଅଞ୍ଚଳରେ ଜଣେ ସାଧାରଣ ନାଗରିକଙ୍କୁ ସନ୍ତାସବାଦୀମାନେ ମାରିଦେଇଥିବାରୁ ଏହାର ଦୃଢ଼ ନିନ୍ଦା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବିହାରର ଜଣେ ଲୋକ ସନ୍ତାସବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଜାମ୍ମୁ କାଶ୍ମୀର ନ୍ୟାସନାଲ୍ କନ୍ଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ଓ ଉପସଭାପତି ଉମର ଅବଦୁଲ୍ଲା ଏହି ଘଟଣା ପାଇଁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପିଡିପି ମୁଖ୍ୟ ମେହବୁବା ମୁଫ୍ତି ମଧ୍ୟ ସମବେଦନା ଜଣାଇଛନ୍ତି। ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିବା ଇରାନ୍ ପାଇଁ ନୂଆ କଟକଣା ଲଗାଯିବ ବୋଲି ଆମେରିକା କହିଛି। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯିବ। ଏପରିକି ଇରାନ୍ ଉପରେ ଅଧିକ କଟକଣା ଲଗାଇବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ G7 ରାଷ୍ଟ୍ରଗୁଡ଼ିକ ସହିତ ଆଲୋଚନା କରିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। 90 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 8 ଓଭର ଓ 5ଟି ବଲ୍ ଖେଳି 4 ୱିକେଟ୍ ବିନିମୟରେ 92 ରନ୍ ସଂଗ୍ରହ କରିଥିଲା। ଏହି ମ୍ୟାଚ୍ରେ ରିଷଭ ପନ୍ଥ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଦଳ 70 ଓଭର 3ଟି ବଲ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଆଇପିଏଲ୍ ଇତିହାସରେ ଗତକାଲି ଗୁଜରାଟ ଦଳ ନିଜର ସର୍ବନିମ୍ନ ସ୍କୋର 99 ରନ୍ କରିଥିଲା। ପୂର୍ବରୁ ଗୁଜରାଟ ଦଳର ସର୍ବନିମ୍ନ ସ୍କୋର 125 ଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମୁକେଶ କୁମାର 3ଟି ୱିକେଟ୍ ହାସଲ କରିଥିଲେ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାରେ 9ମରୁ 6ଷ୍ଠ ସ୍ଥାନକୁ ଉଠିପାରିଛି। ଅନ୍ୟପକ୍ଷରେ ଗୁଜରାଟ 7ମ ମ୍ୟାଚ୍ରେ 4ର୍ଥ ପରାଜୟ ବରଣ କରି ପଏଣ୍ଟ ତାଲିକାରେ 7ମ ସ୍ଥାନରେ ରହିଛି। ଆଜି ଚଣ୍ଡୀଗଡ଼ରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାତି 7:30ରେ ମୁକାବିଲା ହେବ। ଭାରତୀୟ ପାଣିପାଗ ବିଭାଗ ପରବର୍ତ୍ତୀ 4 ଦିନ ଧରି ଓଡ଼ିଶା ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ଅନୁମାନ କରିଛି। ଝାଡ଼ଖଣ୍ଡ, ଉତ୍ତର କୋଙ୍କଣ, ସୌରାଷ୍ଟ୍ର, ମଧ୍ୟ ମହାରାଷ୍ଟ୍ର, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ ପୁଡୁଚେରୀରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ କହିଛି ପରବର୍ତ୍ତୀ 3 ଦିନ ଧରି ପୂର୍ବ ଓ ଦକ୍ଷିଣ ଭାରତରେ ସର୍ବୋଚ୍ଚ ତାପମାତ୍ରା 2ରୁ 3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଉତ୍ତର ପଶ୍ଚିମାଞ୍ଚଳରେ ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ବର୍ଷା, ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାର ପାଣିପାଗ ବିଭାଗ ଅନୁମାନ କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବଲିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଓ ଦିଲ୍ଲୀରେ ପରବର୍ତ୍ତୀ 3 ଦିନ ଧରି କାଁ ଭାଁ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି। ଗତକାଲି ଅଧିକାଂଶ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ଥିଲା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟ ସୂଚନା ଅନୁସାରେ ଆସନ୍ତା 2-3 ଦିନ ଧରି ଏହି ଅବସ୍ଥା ଜାରି ରହିବ। ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମଲହରୀ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଇତିମଧ୍ୟରେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ 20 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ପ୍ରଥମ ପର୍ଯ୍ୟାୟ ମତଦାନର ଅବ୍ୟବହିତ ପୂର୍ବରୁ ଭୋଟରମାନଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଆହ୍ୱାନ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିବା ଇରାନ୍ ପାଇଁ ନୂଆ କଟକଣା ଲଗାଯିବ ବୋଲି ଆମେରିକା କହିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଗୁଜରାଟ ଟାଇଟନ୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ସମ୍ବାଦ ଶେଷ ହେଲା।